ହ୍ୟାଲୋ, ମୁଁ ସ୍ନେହଲତା ପ୍ରଧାନ ହାଇଟେସନ ବସ୍ତିରୁ କହୁଛି, 50 ନମ୍ବର ୱାର୍ଡ। ଆଉ ଆମର ହେଲା ବହୁତ ବଡ଼ ସମସ୍ୟାର ଡ୍ରେନ୍, ବହୁତ ଛୋଟ ଥିବାରୁ ମଇଳା ଜାମ୍ ହେଇକରି ଅଛି, ପାଣି ଯାଉନି। ବର୍ଷା ହେଲେ ପାଣି ଘର ଘରେ ପଶୁଛି, ଆଉ ପାଣି ଯେତିକି ସମୟ ଦେଉଛନ୍ତି ତାଠାରୁ ଆଉ 20 ମିନିଟ ଅଧଘଣ୍ଟା ଅଧିକ ଦିଅନ୍ତୁ, ନହେଲେ ନାହିଁ ଦୁଇ ଟାଇମ୍ ଦିଅନ୍ତୁ ଦୁଇ ବେଳା। ଏତିକି କାମ କରିଦେଲେ ମୋ ପୋଖରୀ।